ଗୀତ ସଂହିତା 87 ଗୀତ କୋରହ ସନ୍ତାନଗଣର ଗୀତ ତାହାଙ୍କ ଭିତ୍ତିମୂଳ ପବିତ୍ର ପର୍ବତ ଶ୍ରେଣୀରେ ସ୍ଥାପିତ ସଦାପ୍ରଭୁ ଯାକୁବର ସମସ୍ତ ବାସସ୍ଥାନ ଅପେକ୍ଷା ସିଓନର ଦ୍ୱାରସମୂହକୁ ଅଧିକ ସ୍ନେହ କରନ୍ତି ହେ ପରମେଶ୍ୱରଙ୍କ ନଗରୀ ତୁମ୍ଭ ବିଷୟରେ ନାନାବିଧ ଗୌରବର କଥା କଥିତ ଅଛି ମୁଁ ଜାଣିବା ଲୋକଙ୍କ ତୁଲ୍ୟ ମୁଁ ରାହବ ଓ ବାବିଲକୁ ଉଲ୍ଲେଖ କରିବି ପଲେଷ୍ଟିଆ ଓ ସୋର ଓ କୁଶକୁ ଦେଖ ଏହି ଜଣ ସେଠାରେ ଜାତ ହେଲା ଆହୁରି ସିଓନ ବିଷୟରେ କୁହାଯିବ ଏ ଜଣ ଓ ସେ ଜଣ ତହିଁ ମଧ୍ୟରେ ଜାତ ହେଲେ ପୁଣି ସର୍ବପରିସ୍ଥ ସ୍ୱୟଂ ତାହା ସୁସ୍ଥିର କରିବେ ସଦାପ୍ରଭୁ ଗୋଷ୍ଠୀବର୍ଗର ନାମ ଲେଖିବା ସମୟରେ ଏ ଜଣ ସେଠାରେ ଜାତ ହେଲା ବୋଲି ଗଣନା କରିବେ ଗାୟକ ଓ ନର୍ତ୍ତକମାନେ କହିବେ ମୋହର ସବୁ ଝର ତୁମ୍ଭଠାରେ ଅଛି।